ଘଟ ଗାଁକୁ ମନ ଯିବାକୁ ଘଟ ଗାଁକୁ ମନ ଯିବାକୁ ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ ମା ତାରିଣୀ ମା ତାରିଣୀ ଡାକ ଦେଲେ କି ବୁଝି ମୁଁ ପାରୁ ନାହିଁ ବୁଝି ମୁଁ ପାରୁ ନାହିଁ ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ ଘଟ ଗାଁକୁ ମନ ଯିବାକୁ ଘଟ ଗାଁକୁ ମନ ଯିବାକୁ ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ ଆସି ଦେହୁରୀ ମାଙ୍କୁ ସ୍ନାନ କରାଇ ବାସ ଚନ୍ଦନ ଲେପଇ ଶ୍ରୀଫଳ ନୈବେଦ୍ୟ ଦେଇ ଗାଧୋଇ ଆସି ଦେହୁରୀ ମାଙ୍କୁ ସ୍ନାନ କରାଇ ବାସ ଚନ୍ଦନ ଲେପଇ ଫଳ ନୈବେଦ୍ୟ ଦେଇ କଳା ଶାଢ଼ୀରେ ମନ୍ଦାର ମାଳ କଳା ଶାଢ଼ୀରେ ମନ୍ଦାର ମାଳ ସଜାଉଥାଏ ସେହି ସଜାଉଥାଏ ସେହି ଏତେ ଭାଗ୍ୟ ମୋ ଏତେ ଭାଗ୍ୟ ମୋ ହେଲା କେମିତି କଲି ଦରଶନ ଯାଇ କଲି ଦରଶନ ଯାଇ ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ ଘଟ ଗାଁକୁ ମନ ଯିବାକୁ ଘଟ ଗାଁକୁ ମନ ଯିବାକୁ ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ ବସି ତାରିଣୀ ପୀଠରେ ତା ନାମ ଗାଇ କଣ୍ଠରେ ଭୁଲିଲି ଜଗତ ଦୁଃଖ ଦେଖି ମା ତାରିଣୀ ମୁଖ ବସି ତାରିଣୀ ପୀଠରେ ତା ନାମ ଗାଇ କଣ୍ଠରେ ଭୁଲିଲି ଜଗତ ଦୁଃଖ ମା ତାରିଣୀ ମୁଖ ମା ପାଖରୁ ଫେରିବା ପାଇଁ ମା ପାଖରୁ ଫେରିବା ପାଇଁ ପାଦ ଚଳିଲା ନାହିଁ ପାଦ ଚଳିଲା ନାହିଁ ଇଚ୍ଛା ମୋ ଥିଲା ଇଚ୍ଛା ମୋ ଥିଲା ମାର ପାସେ ଜାନ୍ତି କି ମୁଁ ରହି ଜାନ୍ତି କି ମୁଁ ରହି ହେଲା ଉଛ ନ କାହିଁ ହେଲା ଉଛ ନ କାହିଁ घट गाँकु मन जीवाकु घट गाँकु मन जीवाकु हेला उछन काही हेला उछन काही मातारिणी मातारिणी डाक देले कि बुझिमु पारु नाही बुझिमु पारु नाही हेलाउ छन काही 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 बुझिमु पारु नाही।